ओम शांति। 25/3/2026 आजिरो साकारो महावाक्य मीठे बच्चे तुमे महावीर अटो तुमको मायारो तूफान को डरिवारो नाही। एकमात्र बाबांको व्यतीत अन्य कहारो कथा को खातिर नकरी पवित्र निश्चित हेबाको पड़िबो। प्रश्न, पिलामानंक भितरे केउं साहस स्थायी रहिले बहुत उच्च पद प्राप्त करि पारिबे? उत्तर, श्रीमतरे चाली पवित्र हेबार साहस। केबे भी हंगामा हेउ अत्याचार सहिबाकु पड़ु, किंतु बाबा पवित्र हेबार जेउं श्रेष्ठ मत देइछन्ति सेथिरे निरंतर चालु थाओ, तेबे बहुत उच्च पद प्राप्त करि पारिबो। कौनसी कथारे डरिवारो नाही, जहा सबु हेउछि किछि भी नुआ कथा नुहे। गीत, भोला नाथ से निराला। ओम शांति। एहा भक्ति मार्गर गीत, ज्ञान मार्गरे गीत आदिर किछि दरकार नाही, कारण गायन अछि बाबांक ठारु आमको बेहद्र वर्षा मिलुछि। भक्ति मार्गर जो रीति नीति अछि ताहा एथिरे आसीब नाही। अन्य मानंकु सुनाइबा पई पिला माने कविता आदि लेखुछन्ति, जहार अर्थ को मध्य जे पर्यंत तुमे न बुझाई छ से पर्यंत केही बुझी पारिबे नाही। एबे तुम मानंकु बाबा मिलिछन्ति, तेणु खुशीर पारद चढ़िबा उचित। बाबा तुम मानंकु 84 जन्मर कहानी एवं चक्रर ज्ञान मध्य देइछन्ति, तेणु खुशी हेबा दरकार जे आमे वर्तमान प्रदर्शन चक्रधारी होइछु। बाबांको ठारु विष्णुपुरीर वर्षा नेउछु। कहा जाए निश्चय बुद्धि विजयंती, जो मानंकर निश्चय थिबो सेमाने सत्ययुगकु तो निश्चित जीवे। तेणु पिला माने सर्वदा खुशी रे रहिबा उचित, बाबांको अनुकरण करिबा उचित। पिला माने जानिछन्ति निराकार बाबा जेबेठारो यहांको शरीर रे प्रवेश करिछन्ति तेबेठारो बहुत हंगामा होईछि, पवित्रता को नै बहुत झगड़ा होईछि। पिला माने बड़ होई गले कुहन्ति जल्दी विवाह कर, बाहाघर बिना किपरि काम चलिबो। मनुष्य माने गीता पढ़ुछन्ति किंतु किछि भी बुझु नाहन्ति। गीता पढ़िबार अभ्यास सबुठारु अधिक बाबांकर थिला, गोटिए दिन भी गीता पढ़िबा छाड़ु नथिले। जेतेबेले जानिगले जे गीतार भगवान शिव निशा चढ़ीगला, मु तो विश्वर मालिक हेबी, यहा तो शिव भगवान बा चटे, पुणी पवित्रता उपरे बहुत गंडगोल हेला। तेबे एथिरे बहादुर हेबा दरकार, तुमे ही महावीर महावीरनी अटो। तुम मानंकु जणंक व्यतीत अन्य कहार चिंता नाही। पुरुष माने हेले रचयिता, जदि रचयिता निजे पावन हेबे तेबे रचना को मध्य पावन करिवे। बास एही कथा उपरे अनेकंकर झगड़ा हेला, बड़ बड़ घरर कन्या माने मध्य कौनसी कथार चिंता नकरी घरु बाहरी चाली आसिले। जहार भाग्य रे नाही से माने ए कथा को बुझिबे कि परी, जदि पवित्र रहिबा को चाहुछ तेबे रुह, नचेत निजर व्यवस्था कर। किंतु एथि पई सेतिकि साहस दरकार ना, बाबांक सम्मुखरे केते हंगामा हला, बाबांकु केबे व्यतीत हेबार देखिछ? अमेरिका पर्यंत खबर कागज रे बाहरिला, एहा कौनसी नुआ कथा नुहे, एहा तो कल्प पूर्वरु मध्य होइथिला। एथिरे डरिबार कौनसी कथा नाही, आमकु तो बाबांक ठारु वर्षा नेबार अछि, निजर रचना को मध्य रक्षा करिवाकु हेबो। बाबा जानिछन्ति सारा रचना वर्तमान पतित होइ जाइछि, मते ही समस्तंकु पवित्र करिवाकु हेबो। बाबांकु समस्ते डाकुछन्ति हे पतित पावन लिब्रेटर आस, तेबे तांकु दया आसुछि, कारण सीए दयालु अटंती ना। ବାବା ବୁଝାଉଛନ୍ତି, ପିଲାମାନେ କିଛି ବି କଥା ହେଉଛି ଡର ନାହିଁ, ଯଦି ଡରିବ ତେବେ ଏତେ ବଡ଼ ଉଚ୍ଚପଦ ପ୍ରାପ୍ତ କରିପାରିବ ନାହିଁ। ମାତାମାନଙ୍କ ଉପରେ ଅତ୍ୟାଚାର ହେଉଛି। ଗୀତାରେ ମଧ୍ୟ ଏକଥା ବର୍ଣ୍ଣନା ରହିଛି। ପୁରୁଷଭାରେ ଦ୍ରୌପଦୀଙ୍କୁ ଅପମାନିତ କରିଥିଲେ, ଏବେ ବାବା ଆସି ଏକୋଇଶ ଜନ୍ମ ପାଇଁ ପତିତ ପଣିଆରୁ ମୁକ୍ତ କରୁଛନ୍ତି, କିନ୍ତୁ ଦୁନିଆ ଏକଥାକୁ ଜାଣିନାହିଁ। ଏହି ଦୁନିଆ ଦିନେ ବିଲକୁଲ ପତିତ ତମ ପ୍ରଧାନ ହୋଇଯିବ, ତେବେ ସବୁ ଜିନିଷ ନୂଆରୁ ପୁରୁଣା ନିଶ୍ଚିତ ହେବ। ତମମାନଙ୍କୁ ଏହି ପୁରୁଣା ଘରକୁ ଛାଡ଼ିବାକୁ ପଡ଼ୁଛି। ନୂଆ ଦୁନିଆକୁ ସ୍ୱର୍ଣ୍ଣିମ ଯୁଗ କୁହାଯାଉଛି ଏବଂ ପୁରୁଣା ଦୁନିଆ ଲୌହ ଯୁଗ। ଏହା ତ ସର୍ବଦା ରହିବ ନାହିଁ। ତୁମେମାନେ ଜାଣିଛ ଏହା ସୃଷ୍ଟିଚକ୍ର ଅଟେ। ବର୍ତ୍ତମାନ ସେହି ଦେବୀ ଦେବତାମାନଙ୍କର ରାଜ୍ୟ ପୁନର୍ବାର ସ୍ଥାପନା ହେଉଛି। ବାବା ମଧ୍ୟ କହୁଛନ୍ତି, ମୁଁ ପୁଣି ଥରେ ତୁମକୁ ଗୀତା ଜ୍ଞାନ ଶୁଣାଉଛି। ଏଥିରେ ରାବଣ ରାଜ୍ୟରେ ବହୁତ ଦୁଃଖ ଅଛି। ରାମ ରାଜ୍ୟ କାହାକୁ କୁହାଯାଏ ଏକଥା ମଧ୍ୟ କେହି ଜାଣିନାହାନ୍ତି। ବାବା କହୁଛନ୍ତି, ମୁଁ ସ୍ୱର୍ଗ ଅଥବା ରାମ ରାଜ୍ୟର ସ୍ଥାପନା କରିବାକୁ ଆସିଛି। ତୁମେମାନେ ଅନେକ ଥର ରାଜ୍ୟ କରିଛ, ପୁଣି ହରାଇଛ, ଏକଥା ସମସ୍ତଙ୍କ ବୁଦ୍ଧିରେ ଅଛି। ଏକୋଇଶ ଜନ୍ମ ସତ୍ୟଯୁଗରେ ରହୁଛ, ଯାହାକୁ ଏକୋଇଶ ପିଢ଼ି ମଧ୍ୟ କୁହାଯାଏ। ଅର୍ଥାତ୍ ସେଠାରେ ଯେତେବେଳେ ବୃଦ୍ଧାବସ୍ଥା ଆସେ ସେତେବେଳେ ଶରୀରର ତ୍ୟାଗ କରିଥାନ୍ତି, ସେଠାରେ କେବେ ଅକାଳ ମୃତ୍ୟୁ ହୁଏ ନାହିଁ। ଏବେ ତୁମେମାନେ ଯେପରି ତ୍ରିକାଳଦର୍ଶୀ ହୋଇଯାଇଛ, ତୁମେ ଜାଣିଛ ଶିବ ବାବା କିଏ। ଶିବ ମନ୍ଦିର ମଧ୍ୟ କେତେ ଢେର ତିଆରି ହୋଇଛି, ମୂର୍ତ୍ତି ତ ଘରେ ବି ରଖିପାରିବ ନା, ପରନ୍ତୁ ଭକ୍ତି ମାର୍ଗ ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ଯଦି ବିଚାର କରାଯାଏ ତେବେ ଶ୍ରୀକୃଷ୍ଣଙ୍କର ଅଥବା ଶିବଙ୍କର ମୂର୍ତ୍ତି ଘରେ ମଧ୍ୟ ରଖିପାରିବ, ଏକା କଥା ନା। ତେବେ ଏତେ ଦୂର ଦୂରକୁ କାହିଁକି ଯାଉଛନ୍ତି? ତାଙ୍କ ପାଖକୁ ଗଲେ କଣ କୃଷ୍ଣପୁରୀର ବର୍ଷା ମିଳିଯିବ? ତୁମେ ଜାଣିଛ ଆମେ ଜନ୍ମ ଜନ୍ମାନ୍ତର ଭକ୍ତି କରି ଆସିଛୁ। ରାବଣ ରାଜ୍ୟର ମଧ୍ୟ ଆଡମ୍ବର ଦେଖ କେତେ ରହିଛି। ଏସବୁ ଅନ୍ତିମ ସମୟର ଜାକଜମକ। ରାମ ରାଜ୍ୟ ସତ୍ୟଯୁଗରେ ଥିଲା, ସେଠାରେ ଏହି ବିମାନ ଆଦି ସବୁକିଛି ଥିଲା, ପୁଣି ଧୀରେ ଧୀରେ ଗୁପ୍ତ ହୋଇଗଲା, ପୁଣି ବର୍ତ୍ତମାନ ଏସବୁ ବାହାରିଛି। ଏବେ ଏମାନେ ସମସ୍ତେ ଶିଖୁଛନ୍ତି। ଯେଉଁମାନେ ଶିଖୁଛନ୍ତି ସେମାନେ ସଂସ୍କାର ନେଇକରି ଯିବେ, ସେଠାକୁ ଆସି ପୁଣି ବିମାନ ଆଦି ତିଆରି କରିବେ। ଭବିଷ୍ୟତରେ ଏସବୁ ଜିନିଷ ତୁମକୁ ସୁଖ ଦେବ, ଏହି ବିଜ୍ଞାନ ତୁମର କାମରେ ଆସିବ। ଏବେ ଏହି ବିଜ୍ଞାନ ଦୁଃଖ ଦେଉଛି, ସେଠାରେ ସୁଖ ଦେବ। ଏବେ ସ୍ଥାପନା ହେଉଛି, ବାବା ନୂଆ ଦୁନିଆ ପାଇଁ ରାଜଧାନୀ ସ୍ଥାପନା କରୁଛନ୍ତି, ତେଣୁ ତୁମମାନଙ୍କୁ ମହାବୀର ହେବା ଉଚିତ। ଦୁନିଆରେ ଏକଥା କେହି ଜାଣିନାହାନ୍ତି ଯେ ଭଗବାନ ଆସିଛନ୍ତି। ବାବା କହୁଛନ୍ତି, ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ପବିତ୍ର ରୁହ, ଏଥିରେ ଡରିବାର କିଛି କଥା ନାହିଁ। ସେମାନେ ଅଧିକରୁ ଅଧିକ ଗାଳି ଦେବେ, ଗାଳି ତ ବ୍ରହ୍ମା ବାବାଙ୍କୁ ବି ବହୁତ ମିଳିଛି। ଗୀତାରେ ବର୍ଣ୍ଣିତ ଅଛି ଶ୍ରୀକୃଷ୍ଣ ମଧ୍ୟ ଗାଳି ଖାଇଥିଲେ। ବାସ୍ତବରେ ଶ୍ରୀକୃଷ୍ଣ ତ ଗାଳି ଖାଇପାରିବେ ନାହିଁ, ଗାଳି ତ କଳିଯୁଗରେ ଖାଆନ୍ତି। ବର୍ତ୍ତମାନ ତୁମର ଯେଉଁ ରୂପ ଅଛି ତାହା କଳ୍ପ ପରେ ପୁଣି ଏହି ସମୟରେ ହିଁ ଦେଖିବାକୁ ମିଳିବ, ମଝିରେ ପୁଣି କେବେ ସେହି ରୂପ ହେବ ନାହିଁ। ଜନ୍ମ ପରେ ଜନ୍ମ ଚେହେରା ବଦଳୁଛି, ଏହି ଡ୍ରାମା ପୂର୍ବ ନିର୍ମିତ ଅଟେ। ଚୌରାଶୀ ଜନ୍ମରେ ଯେଉଁ ଯେଉଁ ଚେହେରା ନେଇ ଜନ୍ମ ନେଇଛ ସେଇ ସେଇ ଚେହେରା ପୁଣି ନେବ। ତୁମେ ଏବେ ଜାଣୁଛ ଯେ ମମା ବାବାଙ୍କର ଏହି ଚେହେରା ବଦଳି ପର ଜନ୍ମରେ ଲକ୍ଷ୍ମୀ ନାରାୟଣଙ୍କର ଚେହେରା ହୋଇଯିବ। ତୁମମାନଙ୍କର ବୁଦ୍ଧିର ତାଲା ଏବେ ଖୋଲିଯାଇଛି, ଏହା ନୂଆ କଥା ଅଟେ। ବାବା ମଧ୍ୟ ନୂଆ କଥା ମଧ୍ୟ ନୂଆ କହୁଛନ୍ତି, ତେଣୁ ଏହି କଥା କାହାର ବୁଦ୍ଧିରେ ଏତେ ଜଲ୍ଦି ଆସିପାରୁ ନାହିଁ। ଯଦି ଭାଗ୍ୟରେ ଥିବ तेबे किछि बुझिबे। बाकी महावीर तांकु कुहा जाए जे माने केते भी विघ्न आसु किंतु हलचल हेबे नाही। एबे कहारो हेले सही अवस्था होई पारिबो नाही।
तेबे सही अवस्था शेष समय रे हे सेथि पई गायन अछि जदि अतिन्द्रिय सुख कौन जानिबा को चाहौछ तेबे गोप गोपी मानंकु पचार बाबा आसिछंती तुम मानंकु स्वर्ग को जीवा पाई योग्य करिबा को कल्प पूर्व भली नरकर विनाश तो निश्चित हेब। सत्य युगरे केवल गोटिए समस्ते एकता चाहौछंती सेथि पई एक धर्म हेबा दरकार। एकथा केही जानी नहंती जे राम राज्य एवं रावण राज्य अलगा अलगा जदि बाबा उपरे पूरा निश्चय अच्छी तेरे श्री मतरे चलवाक पड़ब किंतु समस्त नाड़ी को मध्य देखा हुए ताकू देखी पुणी मत दि जाए। ब्रह्मा बाबा मध्य पुओ को कही जदि बह चाह तेरे कर बहुत मित्र संबंधी आदि अच्छा जो मैंने तुमर सब व्यवस्था करदे कहीं ना कहीं बाहरी गले तेज प्रत्येक नाड़ी देखा हुए कहीं कहीं पचारे मोर यही परिस्थिति मु पवित्र रहा चाहिए मोर संबंधी मत घर बाहर करदे एवं कौन करी आरे यही कथा पचारुछ जदि पवित्र रहा चाहछ किंतु रही पारु नाही तेबे जाई विवाह कर। अच्छा धरिनिय जदि कहार निर्बंध होई सारिछि घर लोकंकु संतुष्ट करिवार अछि सेथिरे मध्य कोनोसी आपत्ति नाही। जेतेबेले हातगंठी पड़े सेतेबेले कहंती पति तुमर गुरु अटंती। अच्छा तुम्हें तांको ठारु लेखाई नियो जदि तुम्हें मानुछ मु तुमर गुरु ईश्वर तेबे लेख। अच्छा एबे मु आदेश देउछि तुमको पवित्र रहिबाकु हेबो एथिरे बहुत साहस दरकार लक्ष्य बहुत उच्च एवं प्राप्ति मध्य बहुत रहिछि। काम विकारर अग्नि सेतेबेले लागि थाए जेतेबेले प्राप्ति कौन किछि जणा न थाए। बाबा कहुचंती एते बड़ प्राप्ति तुलनारे गोटिए जन्म पवित्र रहिबा कण बड़ कथा। मु तुमर स्वामी ईश्वर तेणु मो आज्ञा अनुसारे तुमको पवित्र रहिबाकु पड़िबो। बाबा एही भली भावरे पवित्र रहिबार युक्ति बतौछंती। भारतरे एभली प्रथा अछि स्त्री को कहंती तुमर स्वामी ही ईश्वर तेणु तांक आज्ञा को पालन करिवाकु हेब स्वामींकर पाद सेवा करिवाकु हेब कारण से माने भावुछंती लक्ष्मी मध्य नारायणंकर पाद सेवा करूथिले। एही अभ्यास केउठु आसिला भक्ति मार्गर चित्ररु। वास्तवरे सत्य युगरे एभली किछि कथा नाही। नारायण कण थकी जाउछंती जे लक्ष्मी तांकर पाद घसी देउछंती सेठारे तो क्लांतिर कथा ही नाही। एकथा तो बहुत दुखदायी अटे सेठारे दुख दरद केउठु आसिला सेथिपाई ब्रह्मा बाबा सही फोटोरु लक्ष्मीकर चित्र को उठाई देले। ए सब कथारे बाबांकर बहुत निशा रहुतिला सी छोट बेलु बहुत वैरागी थिले सेथिपाई बहुत भक्ति करुथिले। बाबा युक्ति बहुत बताउछंती तुमे माने जानिछो आमे बाबांको संतान परस्पर भाई भौनी अटु एबे दादांको ठारु वर्षा नेउछो बाबांको समस्ते पतित दुनिया रे डाकुछंती। हे पतित पावन सबु सीता मानंकर राम बाबांको कुहा जाए सत्य जिए कि सत्य खंडर स्थापन करता से ही तुम मानंको सारा सृष्टिर आदि मध्य अंतर सत्य ज्ञान दउछंती। तुमर आत्मा एबे ज्ञानर सागर हेउछि मीठा मीठा संतान माने तुम मानंकु बहुत साहस रखिबा उचित। ତୁମକୁ ବାବାଙ୍କ ଶ୍ରୀମତରେ ଚାଲିବାକୁ ହେବ। ବେହଦର ବାବା ବେହଦ ରଚନାକୁ ସ୍ୱର୍ଗର ମାଲିକ କରିଥାନ୍ତି, ତେଣୁ ପୁରୁଷାର୍ଥ କରି ପୁରା ପୁରା ବର୍ଷା ନେବାକୁ ପଡ଼ିବ। ପିଲାମାନେ କହୁଛନ୍ତି, ବାବା ଏହି ତନ୍ ମନ ଧନ, ଏହି ତନ୍ ମନ ଧନ ସବୁ ତୁମର, ତୁମେ ଆମର ବାବା ବି ଅଟ, ତ ସନ୍ତାନ ମଧ୍ୟ ଅଟ। ଗାୟନ ମଧ୍ୟ କରନ୍ତି, ତୁମେବ ମାତାଶ୍ଚ ପିତା ତୁମେବ, ଦେଖ ତାଙ୍କର ମହିମା କେତେ। ତାଙ୍କୁ କୁହାଯାଏ ସମସ୍ତଙ୍କର ଦୁଃଖହର୍ତ୍ତା ସୁଖକର୍ତ୍ତା। ସତ୍ୟଯୁଗରେ ପାଞ୍ଚ ତତ୍ତ୍ୱ ମଧ୍ୟ ସୁଖଦାୟୀ ହେବ, କଳିଯୁଗରେ ପାଞ୍ଚ ତତ୍ତ୍ୱ ମଧ୍ୟ ତୁମ ପ୍ରଧାନ ହୋଇଯାଇଛି, ତେଣୁ ଦୁଃଖ ହେଉଛି। ସେଠାରେ ତ କେବଳ ସୁଖ ହିଁ ସୁଖ ରହିଛି, ଏହି ଡ୍ରାମା ପୂର୍ବ ନିଶ୍ଚିତ। ତୁମେ ଜାଣିଛ ଯେ ଏହା ସେହି ପାଞ୍ଚ ହଜାର ବର୍ଷ ପୂର୍ବର ଲଢ଼େଇ, ଏବେ ସ୍ୱର୍ଗର ସ୍ଥାପନା ହେଉଛି, ତେଣୁ ପିଲାମାନେ ସର୍ବଦା ଖୁସିରେ ରହିବା ଦରକାର। ଭଗବାନ ତୁମକୁ ଏବେ ଆଡପ୍ଟ କରିଛନ୍ତି, ତୁମମାନଙ୍କୁ ଦିବ୍ୟ ଗୁଣରେ ସୁସଜ୍ଜିତ ମଧ୍ୟ କରୁଛନ୍ତି ଏବଂ ପାଠ ମଧ୍ୟ ପଢ଼ାଉଛନ୍ତି। ମିଠା ମିଠା ଶିଖିଲ ଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ସର୍ବଦା ବାବାଙ୍କ ସମାନ ହେବାର ସାହସ ରଖିବାକୁ ହେବ, ବାବାଙ୍କ ଉପରେ ପୁରା ପୁରା ସମର୍ପଣ ହେବାକୁ ପଡ଼ିବ। ଦୁଇ ନମ୍ବର, କୌଣସି କଥାରେ ଡରିବାର ନାହିଁ, ପବିତ୍ର ନିଶ୍ଚିତ ହେବାକୁ ପଡ଼ିବ। ବରଦାନ, ସମସ୍ୟା ଗୁଡ଼ିକୁ ଉନ୍ନତିର ଆଧାର ଅନୁଭବ କରି ସର୍ବଦା ସନ୍ତୁଷ୍ଟ ରହୁଥିବା ଶକ୍ତିଶାଳୀ ଆତ୍ମା ଭବ। ବିସ୍ତାର, ଯେଉଁମାନେ ଶକ୍ତିଶାଳୀ ଆତ୍ମା ସେମାନେ ସମସ୍ୟା ଗୁଡ଼ିକୁ ଏଭଳି ଅତିକ୍ରମ କରିଯାଆନ୍ତି ଯେପରି କେହି ସାଧା ରାସ୍ତାକୁ ସହଜରେ ଅତିକ୍ରମ କରିଥାଏ। ସମସ୍ୟା ଗୁଡ଼ିକ ସେମାନଙ୍କ ପାଇଁ ଉନ୍ନତିର ଆଧାର ପାଲଟିଯାଏ, ସବୁ ସମସ୍ୟା ପୂର୍ବରୁ ପରିଚିତ ଥିବା ଭଳି ଅନୁଭବ ହୋଇଥାଏ। ସେମାନେ କେବେ ବି ଆଶ୍ଚର୍ଯ୍ୟଚକିତ ହୁଅନ୍ତି ନାହିଁ, ବରଂ ସର୍ବଦା ସନ୍ତୁଷ୍ଟ ରହିଥାନ୍ତି। ମୁଖରୁ କେବେ ବି କାରଣ ଶବ୍ଦ ବାହାରି ନଥାଏ, କିନ୍ତୁ ସେହି ସମୟରେ ହିଁ କାରଣକୁ ନିବାରଣରେ ପରିବର୍ତ୍ତନ କରିଦେଇଥାନ୍ତି। ସ୍ଲୋଗାନ, ସ୍ୱସ୍ଥିତିରେ ସ୍ଥିତ ରହି ସର୍ବ ପରିସ୍ଥିତି ଗୁଡ଼ିକୁ ପାର କରିବା ହିଁ ଶ୍ରେଷ୍ଠତା ଅଟେ। ଅବ୍ୟକ୍ତ ଇସାରା, ନିଶ୍ଚୟର ମୂଳ ଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ଯେପରି ଡାକ୍ତର ରୋଗୀର ମନ ଭିତରେ ପ୍ରଥମେ ବିଶ୍ୱାସ ଜନ୍ମାଇଥାଏ, ଯାହାଦ୍ୱାରା ତାର ବିଶ୍ୱାସ ହୋଇଯାଏ ଯେ ଏହି ଡାକ୍ତରଟି ବହୁତ ଭଲ ଅଟେ, ଏହିଠାରୁ ହିଁ ମୋତେ ସ୍ୱାସ୍ଥ୍ୟ ଲାଭ ହେବ। ଏମିତିରେ ଡାକ୍ତର କେବେ ବି ଭଲ ଔଷଧ ଦେଉ, କିନ୍ତୁ ରୋଗୀର ଯଦି ବିଶ୍ୱାସ ନଥିବ ତେବେ ସେହି ଔଷଧର ପ୍ରଭାବ ପଡ଼ିବ ନାହିଁ। ସେହିପରି ଆଧ୍ୟାତ୍ମିକ ଡାକ୍ତରୀରେ ମଧ୍ୟ ଏଭଳି ଶକ୍ତିଶାଳୀ ସ୍ଥିତି ରହିବା ଦରକାର, ଯାହାକି ସମସ୍ତଙ୍କର ବିଶ୍ୱାସ ଆସିଯିବ ଯେ ଏଠାରେ ଆମେ ପହଞ୍ଚି ଯାଇଛୁ, ତେଣୁ ନିଶ୍ଚିତ କିଛି ନା କିଛି ପ୍ରାପ୍ତି ମିଳିବ। ମାତେଶ୍ୱରୀଙ୍କର ଅମୂଲ୍ୟ ମହାବାକ୍ୟ, ପରମାର୍ଥ ଦ୍ୱାରା ବ୍ୟବହାର ସ୍ୱତଃ ସିଦ୍ଧ ହୋଇଥାଏ, ଅର୍ଥାତ୍ ଜୀବନର ଉଚ୍ଚ ଲକ୍ଷ୍ୟକୁ ପ୍ରାପ୍ତି କରିବାର ପୁରୁଷାର୍ଥର ଆଧାରରେ ଗୃହସ୍ଥ ବ୍ୟବହାର ମଧ୍ୟ ଶ୍ରେଷ୍ଠ ହୋଇଯାଏ। ଭଗବାନ ଉବାଜ ମଧ୍ୟ ରହିଛି ଯେ ତୁମେମାନେ ମୋ ଦ୍ୱାରା ପରମ ଅର୍ଥକୁ ଅର୍ଥାତ୍ ଜୀବନକୁ ଶ୍ରେଷ୍ଠ କରିବାର ପୁରୁଷାର୍ଥକୁ ଜାଣିଯିବା ଦ୍ୱାରା ଶ୍ରେଷ୍ଠ ପଦକୁ ପ୍ରାପ୍ତ କରିପାରିବ। ଦେଖ ଏହି ଦେବୀ ଦେବତାଙ୍କ ନିକଟରେ ପ୍ରକୃତି କିପରି ଦାସୀ ହୋଇ ରହୁଛି। ଏହି ପାଞ୍ଚ ତତ୍ତ୍ୱ ସୁଖ ସ୍ୱରୂପ ହୋଇ ମନ ଇଚ୍ଛିତ ସେବା କରୁଛନ୍ତି, ବର୍ତ୍ତମାନ ସମୟରେ ମନଇଚ୍ଛିତ ସୁଖ ନ ମିଳିବା କାରଣରୁ ମନୁଷ୍ୟମାନେ ଦୁଃଖ ଶାନ୍ତିର ଅନୁଭବ କରୁଛନ୍ତି। ସତ୍ୟ ଯୁଗରେ ତ ଏହି ପ୍ରକୃତି ମଧ୍ୟ ନିୟମ ଭିତରେ ରହିଥାଏ। ଦେଖ, ଏହି ଦେବୀ ଦେବତାମାନଙ୍କର ଜଡ଼ମୂର୍ତ୍ତି ଉପରେ ମଧ୍ୟ କେତେ ହୀରା ନୀଳାର ଗହଣା ଲଗାଉଛନ୍ତି।
ତେବେ ସେମାନେ ଯେତେବେଳେ ଚୈତନ୍ୟ ରୂପରେ ପ୍ରତ୍ୟକ୍ଷରେ ଥିବେ, ସେତେବେଳେ ସେମାନଙ୍କ ନିକଟରେ କେତେ ଧନ ସମ୍ପତ୍ତି ନଥିବ। ବର୍ତ୍ତମାନ ସମୟରେ ମନୁଷ୍ୟମାନେ ଭୋକରେ ମରୁଥିବା ବେଳେ ଜଡ଼ମୂର୍ତ୍ତି ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଏଭଳି କାହିଁକି ହେଉଛି? ନିଶ୍ଚିତ ଭାବରେ ସେମାନେ ସେହିଭଳି ଶ୍ରେଷ୍ଠ କର୍ମ କରିଛନ୍ତି, ସେଥିପାଇଁ ତ ସେମାନଙ୍କର ସାରକୀମାନ ନିର୍ମାଣ କରାଯାଇଛି। ସେମାନଙ୍କର ପୂଜନ ମଧ୍ୟ କେଉଁଭଳି ହୋଇଛି? ସେମାନେ ନିର୍ବିକାରୀ ପ୍ରବୃତ୍ତି ଅର୍ଥାତ୍ ଗୃହସ୍ଥ ବ୍ୟବହାରରେ ଥିଲେ ମଧ୍ୟ କମଳ ପୁଷ୍ପ ଭଳି ଅବସ୍ଥାରେ ରହୁଥିଲେ, କିନ୍ତୁ ସେମାନେ ବର୍ତ୍ତମାନ ନିର୍ବିକାରୀ ପ୍ରବୃତ୍ତିରେ ରହିବା ପରିବର୍ତ୍ତେ ବିକାରୀ ପ୍ରବୃତ୍ତିକୁ ଚାଲି ଯାଉଛନ୍ତି, ଯେଉଁ କାରଣରୁ ସମସ୍ତେ ପରମାର୍ଥକୁ ଭୁଲି ବ୍ୟବହାର ଅର୍ଥାତ୍ ନିଜର ଲୌକିକ କାମଧନ୍ଦାରେ ଲାଗି ରହିଛନ୍ତି। ସେଥିପାଇଁ ତାର ଫଳ ମଧ୍ୟ ଓଲଟା ରୂପରେ ମିଳୁଛି। ତେଣୁ ବର୍ତ୍ତମାନ ସ୍ୱୟଂ ପରମାତ୍ମା ଆସି ଆମକୁ ବିକାରୀ ପ୍ରବୃତ୍ତିରୁ ବାହାର କରି ନିର୍ବିକାରୀ ପ୍ରବୃତ୍ତି ଶିଖାଉଛନ୍ତି, ଯାହାଦ୍ୱାରା ଆମର ଜୀବନ ସଦାକାଳ ପାଇଁ ସୁଖୀ ହୋଇଯାଉଛି। ସେଥିପାଇଁ ପ୍ରଥମେ ଜୀବନର ଶ୍ରେଷ୍ଠ ଲକ୍ଷ୍ୟକୁ ପ୍ରାପ୍ତ କରିବାର ପୁରୁଷାର୍ଥ କରିବା ଦରକାର, ତାପରେ ଲୌକିକ କାମଧନ୍ଦା ଆଦି କରିବା ଦରକାର। ତେଣୁ ପ୍ରଥମେ ପରମାର୍ଥ ଆଧାରରେ ବ୍ୟବହାର ଆପେ ଆପେ ସିଦ୍ଧ ହୋଇଯିବ, ଅର୍ଥାତ୍ ନିଜର ଘର ଗୃହସ୍ଥ ମଧ୍ୟ ସୁଚାରୁ ରୂପରେ ଚାଲିପାରିବ। ଓମ୍ ଶାନ୍ତି।